नमो भगवते वासुदेवाय
ना।
महाभारत रचना कले व्यास ले जो भी बहुत निम्न स्तर का संधि जीवन वेद अध्ययन करते हुए नहीं मन कहीं के महाभारत रचना कले तो ये महाभारत रे ये जो रही थी लक्ष्य श्लोक तादर ये साक्षात श्लोक रे भगवत गीता कह रही थी अठर की पर्व रही थी तादर भीष्म पर्व रे 25 42 ये अठर की अध्याय रे भगवत गीता कह रही थी तेनाली भगवत गीता ज्ञान जो मैंने धर्म की इसे जानी नहीं थी आरंभ पोषण जानना पाई सीमान पाई ज्ञान दिया जाए क्योंकि सेकेंड में नहीं इतने उन्नत तो ज्ञान दिया जाए कि जो ज्ञान दे रहे थे सतगुण आने से उठा करके जाना भी नहीं कि ज्ञान नाम है तो सरल न हो अमृत आत्मा से ज्ञान सतगुण आने से उठा करके उनको नहीं तेनो जाने की तो प्रकृतरे आत्मा विषय जिज्ञासा करती प्रकृत से किए विषय जाने की इच्छा करती तब विषय छोटे तार मानव जन्म आरंभ हुआ ये प्राथमिक ज्ञान भगवान दौरान प्रथमी ज्ञान देते आमे सर्वत्र भिन्न देहिन यथा देहे कुमार जोगन जरा तथा देहा सर्वता धीर सत्रण नियति धीरवृत्ति अधीर अवस्था कथा कहते हैं अधीर अवस्था रही वेग आमर कथा कह वेग मन वेग क्रोध वेग जीवार वेग उपस्थ वेग इत्यादि ये वेगर समस्त वेग वेगवान भागते ही कहते हैं वेग द्वारा नियंत्रित हो वेग को नियंत्रण कर तेणु जो मैंने ये वेग को नियंत्रण करेंगे से मैंने धीर व्यक्ति धीर चक्रण व्यक्ति तेणु से जो धीर व्यक्ति है से लक्षण सब रही ये चक से कह धीर कहते मात्रा प्रसाद कौंतेय कौंतेय महाराज कहते अर्जुन को जो दुई संबोधन करते गोटे कौंतेय गोटे भारत ये बहुत गुरुत्वपूर्ण कुंती पुत्र कुंती होती जो रही वसुदेव भौणी वसुदेव पिता हूँ सुरसेन तेनाली सुरसेन पुत्र होने पुत्र अच्छा कन्या मध्य अच्छा तेणु ये कुंती कुंती वसुदेव भाई भूमि तेणु वसुदेव पुत्र होती कृष्ण तेणु कुंती पीछे हे रक्त संपर्क रही भगवान अर्जुन से भाव में भारत जो कहते भारत कह भरत वंश भरत अच्छा चंद्र वंश रही दुष्मत दुष्मत पुत्र भरत से भारत नाम अनुसार भारत भी कह भरत वंश भारत दुष्मत होती बहुत भारत बहुत प्रसिद्ध राजा जन थे तेणु कह जाए छोटे पिला पिला बेले सिंह मान सहित खेलते सी भरत दुश्मन विवाह करते विवाह करते मेनका विवाह करते दुश्मन मेनका किए ना से विश्वामित्र तपस्या करते तेणु मेनका कन्या मेनका कन्या किए शकुंतला शकुंतला तेणु विश्वामित्र तपस्या करते सत्यदेव कथा 60,000 वर्ष तपस्या करते कहलाए तेणु तपस्या देखी इंद्र भय कर तेणु मेनका पठे तपस्या को भंग करने कहलाए मेनका से देखी ना चतुरे जो कार्य शब्द शुनि आकर्षित होगले तपस्या भंग भंग होगा अधीर अवस्था होगा से धीर ही पारे ना तेणु से जो सांग कले कन्या शकुंतला शकुंतला से ಕಡಿಕೊಳ್ಳದೆ ಪಿತ ಅಂತ ಕೊಳೆಯದೆ ಅದು ಶಕುಂತಳ ರಳಿಗೆ ಕೊಂಡ ಅಷ್ಟೊಂದು ರಳಿದೆ ಮ್ಯಾಗೊಂದನ್ನ ಕಲಿತಾರೆ. ತೇಣು ಈ ಶಕುಂತಳ ಯಾವಳೆ ಕಲೆ ದುಷ್ಮಂತ ಆಶ್ರಮ ಪಹಂಚಲೆ ತಂಗರ ಈ ಆಶ್ರಮರೆ ಶಕುಂತಳ ದೇಖಿ ತಂಗರ ಸೇ ಆಕರ್ಷಿತ ಹೋಇತಿಲೆ. ತೇಣು ತಂಗರ ಸೇ ಗಾಂಧರ ಜೊತೆ ವಿವಾಹ କରିತಿಲೆ. ତାଙ୍କର ଏଇ ପୁତ୍ର ହେଇଛି ଘର ଘର ଯିଏ ହେଇଥିଲେ କୁହାଯାଏ ଶକୁନ୍ତଳା ସିଏ ତାପରେ ସେ ଯାଇଥିଲେ ତାଙ୍କ ପୁତ୍ର ଦାହ ହେଇଥିଲେ ପୁତ୍ର ଏତେ ଶକ୍ତିଶାଳୀ ଥିଲେ ଛୋଟ ପିଲାଦିନେ ସେ ଯେଉଁ ସିଂହମାନଙ୍କ ସହ ରାଗ ସିଂହମାନଙ୍କ ସହ ଖେଳୁଥିଲେ ଏତେ ଶକ୍ତିଶାଳୀ ଥିଲେ. ତେଣୁ ସେ ଯେତେବେଳେ ତାଙ୍କର ଥର କ'ଣ ହେଇଛି ନା ସେ ଯେଉଁ ଦୁଷ୍ମନ୍ତକୁ ସ୍ମରଣ କରି ଶକୁନ୍ତଳା ବସିଥିଲେ ଚିନ୍ତା କରୁଥିଲେ ତାଙ୍କ ସ୍ୱାମୀଙ୍କ ବିଷୟରେ. ବହୁତ ଦିନ ହେଲା ସ୍ୱାମୀ ପଳେଇ ଆସିଛନ୍ତି ତାଙ୍କ ରାଜଧାନୀକୁ ଆଶ୍ରମ ରହିଛନ୍ତି ଚିନ୍ତା କରୁଥିଲେ ସେ ସମୟ ଦୁର୍ବାସନ ଆସି ପହଞ୍ଚିଥିଲେ. ଦୁର୍ବାସନକୁ ଦେଖିକି ସେ ଆଉ ତାଙ୍କ ବିଷୟରେ ଚିନ୍ତା କରି ମାନେ ତାଙ୍କୁ ଆଉ ଲକ୍ଷ୍ୟ କରିନାହାନ୍ତି. ସେ ତାଙ୍କ ସ୍ୱାମୀଙ୍କ ବିଷୟରେ ଚିନ୍ତା କରୁଛନ୍ତି. ସେ ମୁଦି ଦେଇଥିଲେ ଦୁଷ୍ମନ୍ତ ଏବଂ ସେ ମୃଦୁ ଦେଖିଥିଲି ତାଙ୍କ ଯେଉଁ ଚିନ୍ତା କରୁଛନ୍ତି ସେ ଯେଉଁ ଦୁର୍ବାସାଙ୍କର କ୍ରୋଧ ଆସିଗଲା. ଦୁର୍ବାସା କହିଲେ ତୁ ଯାହା ବି ଚିନ୍ତା କରୁଛୁ ସେ ତୋତେ ଭୁଲିଯାଉ ଚାଲିଗଲେ ଦୁର୍ବାସା. ତେଣୁ ତାପରେ ଯେତେବେଳେ ଦୁଷ୍ମନ୍ତଙ୍କର ପୁତ୍ର ଭରତ ଯେତେ ବଡ଼ ହେଲେ କନ୍ଦମୁନି ତାକୁ ନେଇ କନ୍ୟାଙ୍କ ସହିତ ତାକୁ ନେଇକି ଛାଡ଼ିବାକୁ ଆସିଗଲେ ତାଙ୍କର ସ୍ୱାମୀ ପାଖକୁ. ସେତେବେଳେ ଦୁଷ୍ମନ୍ତ କହିଲେ ଯେ ନା ମୋର ମହାପୁ ନାହିଁ ମୋର ସ୍ତ୍ରୀ ମହୋଦୟ କ'ଣ କହିଦେଲେ ଦୁର୍ବାସ ବିଚାର ଦେଇଥିଲେ. କାରଣ ସେ ଯେଉଁ ଗଲାବେଳେ ସେ ଜଳ ଭିତରେ ଯେଉଁ ଯାଉଥିଲେ ସେ ଜଳରେ ସେ ମୋଦି ଖସି ପଡ଼ୁଥିଲା. ତେଣୁ ସେ ମୋଦିକି ଦେଖି କରେନି ଏଇଟା ତୁମେ ଦେଇଥିଲ ବୋଲି ଏମିତି ଯାହା ହଉ ଆକାଶବାଣୀ ହେଲା ଯେ ଇଏ ହେଉଛି ତାଙ୍କର ପତ୍ନୀ ତାଙ୍କୁ ଗ୍ରହଣ କଲା. ତେଣୁ ସେ ତାଙ୍କୁ ଗ୍ରହଣ କରିଥିଲେ. ଇଏ ଭରତ ଯେଉଁ ପ୍ରସିଦ୍ଧ ରାଜା ଭରତ ଯେଉଁ ଭରତ ବଂଶରେ ଆସୁଛନ୍ତି ପୌରମାନେ ଆସୁଛନ୍ତି ପାଣ୍ଡବମାନେ ଆସୁଛନ୍ତି. ତେଣୁ ଅଧିକାଂଶ ସମୟରେ ଭଗବାନ ଅର୍ଜୁନଙ୍କୁ ଭାରତ ବୋଲି କହିଛନ୍ତି. ତେଣୁ ଏ ଭାରତ ଏ ପ୍ରସିଦ୍ଧ ବଂଶ ବଂଶର ମଧ୍ୟ ମର୍ଯ୍ୟାଦା ରହିଛି. ଚନ୍ଦ୍ରବଂଶରେ ବଂଶ ଆସୁଛନ୍ତି ଚନ୍ଦ୍ରବଂଶ ଚନ୍ଦ୍ରଙ୍କଠାରୁ ଆସୁଛନ୍ତି କେତେ ବଂଶ ଇଏ ଭଗବାନ ରାମଚନ୍ଦ୍ର କହିଲା ରାମଚନ୍ଦ୍ର କହିଯାଇଛି ପ୍ରାଣ ଯାଏ ପର ବଚନ ନା ଯାଏ. ଦଶରଥ ମହାରାଜ ଯେତେବେଳେ କରୁଥିଲେ ଯୁଦ୍ଧ କରୁଥିଲେ ଯୁଦ୍ଧ ଭିତରେ ଥିଲାବେଳେ ସେ ସମୟରେ ତାଙ୍କ ସହିତ ତାଙ୍କର କନିଷ୍ଠ ପତ୍ନୀ କହିଦେଇଥିଲେ କହିଦେଇ ସେ ଯେଉଁ ରଥ ଯୁଦ୍ଧ କରୁଥିଲେ ସେ ସମୟରେ ରଥ ଜାଗାରେ ଖୁସି କରିଥାନ୍ତା. କିନ୍ତୁ ସେ ନିଜର ଆଗକୁ ଯାଇକି ସେ ଜାଗାକୁ ରଖିଲେ ରକ୍ଷା କରିଥିଲେ କାହିଁକି ନା ଯେତେବେଳେ ପିଲାଦିନେ କହିଦେଇ ଦୃଷ୍ଟା ଥିଲେ ନା ମହିଳାମାନଙ୍କୁ ବହୁତ ହଇରାଣ କରୁଥିଲେ ତେଣୁ ମହିଳାମାନେ ଅଭିଶାପ ଦେଇଥିଲେ ତୋର ଆଙ୍ଗୁଠି ଲୋହରେ ପରିଣତ ହେଇଯାଉ. ତେଣୁ ତା ଫଳରେ ସେ ଏମିତି ହେଲା ଯେତେବେଳେ ଚାହିଁବେ ସେ ସେଟାକୁ ଲୁହାରେ ପରିଣତ କରିପାରିବେ ଆଙ୍ଗୁଠିଟା ଲୁହ ବୋଲି କାର୍ଯ୍ୟ କରିବ. ତେଣୁ ଏଇ ଯୁଦ୍ଧ କ୍ଷେତ୍ରରେ ସେ ଅବସ୍ଥା ହେଇଥିଲା. ତେଣୁ ସେ ଆଙ୍ଗୁଠିଟା ତାଙ୍କ ଲୁହା ଭଳିଆ କାର୍ଯ୍ୟ କରିଥିଲା ଚକୁକୁ ରଖିକି ରଖିଥିଲା. ତେଣୁ ଦଶରଥ ମହାରାଜ ବହୁତ ଖୁସି ହେଇଯାଇଥିଲେ କୈକେୟୀଙ୍କ ଉପରେ କହିଥିଲେ ଦୁଇଟି ଘର ଗ୍ରହଣ କର ଗୋଟିଏ ଘର ଦେଇଥାନ୍ତେ କିନ୍ତୁ ବହୁତ ଖୁସି ହେଇକି କହିଲେ ଦୁଇଟି ଘର ତୁମେ ଗ୍ରହଣ କର. କିନ୍ତୁ କୈକେୟୀ ସ୍ୱାମୀଙ୍କୁ ଭଲ କହିଥିଲେ କହିଲେ ମୋର ଘର ଘର କ'ଣ ଦରକାର ଆପଣ ମୋର ପ୍ରିୟ ଆମର ଆମକୁ ଦରକାର ନାହିଁ ଏଭଳିଆ କହିଥିଲେ. କିନ୍ତୁ ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କର ଅଭିଷେକ କଥା ଆସିଲା ଯେତେବେଳେ ଦେଖିଲେ ଦଶରଥ ମହାରାଜ ଯେତେବେଳେ ତାଙ୍କର କର୍ମର ରହିଛି କେଶ ରହିଛି ଧଳା ପଡ଼ିବାକୁ ଆରମ୍ଭ ସ୍ୱତ ହେବାକୁ ଆରମ୍ଭ କଲା ଧଳା ପଡ଼ିବାକୁ ଆରମ୍ଭ କଲା ସେତେବେଳେ ଚିନ୍ତା କଲେ ମଧ୍ୟ ମୋର ବୟସ ଆସିଗଲା ତେଣୁ ମୁଁ ପୁତ୍ରକୁ ରାଜପଥରେ ସିଂହାସନରେ ସ୍ଥାପନ କରିବି ବିଷ୍ଣା ବଶିଷ୍ଠଙ୍କୁ କହିଲେ ବଶିଷ୍ଠ ଠିକ୍ ଅଛି. ତେଣୁ ଧାର୍ଯ୍ୟ ହେଇଗଲା ଆସନ୍ତାକାଲି ରାଜା ଅଭିଷେକ ହେବେ ଭଗବାନ ରାମଚନ୍ଦ୍ର. କିନ୍ତୁ ଏଇ କଥା ଯେଉଁ ରହିଛନ୍ତି କିଏ କହିଲେ ଦାସୀ ମନ୍ଥରା ସିଏ ଆସିକି ଭଗବାନଙ୍କ ଲୀଳା ହେବ ନା ଭଗବାନ ରାମଚନ୍ଦ୍ରଙ୍କର ମର୍ଯ୍ୟାଦା ପୁରୁଷୋତ୍ତମ ଲୀଳା ହେବ ତେଣୁ ରାବଣକୁ ବଧ କରିବେ. ଦେବତାମାନଙ୍କ ଚିନ୍ତା ପଡ଼ିଗଲାଣି କ'ଣ ହେବ ରାବଣ କେମିତି ବଧ ହେବ ତେଣୁ ତେଣୁ ସିଏ ସରସ୍ୱତୀଙ୍କୁ ପ୍ରାର୍ଥନା କରିଥିଲେ। ସରସ୍ୱତୀ ଆସିକି ଦେଖିଲେ କେଉଁଠି କ'ଣ କଲେ ବ୍ୟବସ୍ଥା କଲେ ରାମଚନ୍ଦ୍ର ରାଜା ଧରିକିରି ଯିବେ ବନକୁ ଯିବେ। ତେଣୁ ଦେଖିଲେ ମନ୍ଥରା ମନ୍ଥରା ଥିଲା, ପୂର୍ବରୁ ଜଣେ ଅପସରା ଥିଲା, ତେଣୁ ସେ ମନ୍ଥରାର ବିବାହରେ ବସିଗଲେ ସରସ୍ୱତୀ ଦେବୀ। ତେଣୁ ଏଇଭଳି ଭାବରେ ସବୁ କୈକେୟୀଙ୍କୁ ଉସ୍କେଇଲେ ଯେ ରାତି କହିଲେ ରାମଚନ୍ଦ୍ର ରାଜା ହେବେ, ତମର ପୁତ୍ର ଭରତ ତାଙ୍କ ଦାସ ହେଇକି ରହିବ, ତମେ ଦାସୀର ଦାସର ମା ଦାସୀ ହିସାବରେ ରହିବ। ଏଇଭଳି ଭାବରେ ଏମିତି ତାଙ୍କୁ ମନ୍ତ୍ରଣା ଦେଇଦେଲେ, କୁମନ୍ତ୍ରଣା ମନ୍ଥରା କୁମନ୍ତ୍ରଣା ଦେଇଦେଲେ ତାଙ୍କ ମନ ବଦଳି ଗଲା। କହିକି ଯିଏକି ରାମଚନ୍ଦ୍ରକୁ ତାଙ୍କ ପୁତ୍ର ଅପେକ୍ଷା ଅଧିକ ଭଲ ପାଉଥିଲେ, ଘରକୁ ଘରକୁ ଅପେକ୍ଷା ପୁତ୍ର ରାମଚନ୍ଦ୍ରକୁ ଅଧିକ ଭଲ ପାଉଥିଲେ, କିନ୍ତୁ ତାଙ୍କର ମନ ପରିବର୍ତ୍ତନ ହୋଇଗଲା। ତେଣୁ ସେ ମାଗିଲେ ମୋର ପ୍ରଥମ ବର କ'ଣ ନା ଭରତ ରାଜା ହେବେ, କାହିଁକିନା ପ୍ରଥମ ଭରତ କହିଥାନ୍ତେ ରାମଚନ୍ଦ୍ର ଯିବେ ବନବାସକୁ, ତାହେଲେ ଗୋଟେ ଦଶରଥ ହାଟ ଫେଲ ହେଇଥାନ୍ତା। ତେଣୁ ପ୍ରଥମ ବର ମାଗିଲେ ଯେ ଭରତ ରାଜା ହେବେ, ଠିକ୍ ଅଛି, ଦଶରଥ ଏତେ ମନ ବିକଳିତ ହେଇନଥିଲା। କିନ୍ତୁ ଯେତେ ଦ୍ୱିତୀୟ ବର ମାଗିଲେ ଯେ ରାମଚନ୍ଦ୍ର 14 ବର୍ଷ ବନବାସ ଯିବେ, ସେତେବେଳେ ରାମଚନ୍ଦ୍ର ଭଗବାନ ଅଯୋଧ୍ୟାଙ୍କର ଭଗବାନଙ୍କର ପିତା ଦଶରଥଙ୍କର ତାଙ୍କର ବହୁତ ମନସ୍ତାପ ହେଲା, ବହୁତ ମନଦୁଃଖ କଲେ। କିନ୍ତୁ ଏଇଠି ସେଇଥିପାଇଁ କହିଲେ ପ୍ରାଣ ଯାଏ ବା ବଚନ ଯାଏ, ପ୍ରାଣ ଚାଲିଯାଇପାରେ କିନ୍ତୁ ବଚନ ଯିବ ନାହିଁ। ତେଣୁ ଦଶରଥ ଏମିତି ବାଲ୍ମୀକି ରାମାୟଣ ବର୍ଣ୍ଣନା କରାଯାଇଛି ଯେ ଜଳ ବିନା ମାଛ ବଞ୍ଚିପାରେ, ଜଳ ବିନା ମାଛ ବଞ୍ଚିପାରିବ ନାହିଁ। ତେଣୁ ସେ କହୁଛନ୍ତି ଜଳ ବିନା ମାଛ ବଞ୍ଚିପାରେ ବା ଜଳ ବିନା ଶସ୍ୟ ମଧ୍ୟ ବଞ୍ଚିପାରେ, କିନ୍ତୁ ରାମଚନ୍ଦ୍ର ବିନା ମୁଁ ବଞ୍ଚିପାରିବି ନାହିଁ। ପ୍ରକୃତରେ ରାମଚନ୍ଦ୍ର ଯେଉଁ ଗଲେ ବନବାସକୁ ଦଶରଥ ଆଉ ରହିପାରେ ବଞ୍ଚିପାରେ ନାହିଁ, ସେଟା ତ୍ୟାଗ କରିଦେଲେ। ଯାହା ହଉ, ଏହିଭଳି ଭାବରେ ଏ ବଂଶର ମର୍ଯ୍ୟାଦା ରହିଛି। ତେଣୁ ଏମାନେ ଅଛନ୍ତି ଚନ୍ଦ୍ର ବଂଶରେ, ଚନ୍ଦ୍ର ସମୟରେ ସମୁଦାୟ ହେଉଛନ୍ତି ଅତ୍ରିଙ୍କ ପୁତ୍ର, ଅତ୍ରିଙ୍କର ପୁତ୍ର ଅନୁସୟାଙ୍କ ପୁତ୍ର ସମୁଦାୟ, ଅତ୍ରି ପିତା ହେଉଛନ୍ତି ଅତ୍ରି ଏବଂ ମା ହେଉଛନ୍ତି ଅନୁସୟା। ତେଣୁ ଏଇ ଅଛନ୍ତି ସମୁଦାୟ, ତାଙ୍କର ସେ ଅଛନ୍ତି ବ୍ରହ୍ମାଙ୍କର ଅଂଶରେ ଆସୁଛନ୍ତି। ତେଣୁ ଇଏ ପ୍ରସିଦ୍ଧ ବଂଶ, ତେଣୁ ତାଙ୍କ ବଂଶର ମର୍ଯ୍ୟାଦା ଅଛି। ତେଣୁ ସେଥିପାଇଁ ଏଠି କୁହାଯାଉଛି ସମ୍ବୋଧନ କରାଯାଉଛି ବଂଶର ମର୍ଯ୍ୟାଦାକୁ ସୂଚାଇ ଦେଉଛନ୍ତି ଭଗବାନ ଅର୍ଜୁନଙ୍କୁ। ତେଣୁ ଇଏ ଯାହା ହଉ, ଏଇଟା କହିବା ଲାଗି ସେ ଯେଉଁ ତାଙ୍କର ଯେଉଁ ରହିଛି ବଂଶ ପରମ୍ପରା, ଯେ ତାଙ୍କର ଆସିବ ତାଙ୍କର ନିଜର ଜ୍ଞାନ ହେବ ଅର୍ଜୁନଙ୍କର, ଅର୍ଜୁନଙ୍କୁ ଜାଣନ୍ତି ସବୁ କିଛି। ଯାହା ହଉ, ଏଇ ଯେଉଁ କହିଲେ ଏ ସାଧୁର ପ୍ରାଥମିକ ଲକ୍ଷଣ ହେଉଛି ଏଇଟା, ସାଧୁ ସାଧୁ କହିଲେ ଏ ସବୁ ସହିପାରିବେ, ସେ ସାଧୁ ସାଧୁ ହେଉଛି ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ତ ଅଲଗା ରହିଛି। ଗୌଣ ଲକ୍ଷଣ ହେଉଛି ଚିକିତ୍ସା ସବୁ ସହିବେ, ମାତ୍ରା ପ୍ରସାଦ କୌଣସି ଏକ ଦିବସର ଯେଉଁ ଶରୀର ଆମେ ପ୍ରାପ୍ତ ହେଇଛେ, ଏ ଶରୀର ଏଭଳି ସୃଷ୍ଟି ହେଇଛି ଭଗବାନ ଚାହିଁଥିଲେ, ଏଭଳି ଶରୀର ଭଗବାନଙ୍କ ଯେଉଁ ଶରୀର ସଚିଦାନନ୍ଦ ଶରୀର, ସେଭଳି ଶରୀର ଭଗବାନଙ୍କର, ତାଙ୍କର ଏଇଟା ଆସିବ ଶୀତ ଉଷ୍ଣ ଆସିବ ନାହିଁ, ସବୁବେଳେ ସବୁ ଆନନ୍ଦ, ସବୁବେଳେ ସବୁ ସ୍ଥିତିରେ ସେ ଆନନ୍ଦ ଅନୁଭବ କରିବେ, ତାଙ୍କର ଦୁଃଖ ନାହିଁ, କେବଳ ସୁଖ ହିଁ ସୁଖ, ଆନନ୍ଦ ହିଁ ଆନନ୍ଦ। ତେଣୁ ଆମକୁ ଭଗବାନ ସେଭଳି ଶରୀର ଦେଇନାହାନ୍ତି, ଆମର ସେ ଶରୀର ରହିଛି, ଆମ ସମସ୍ତଙ୍କର ସେ ଶରୀର ରହିଛି, ସେଇଟା ବର୍ତ୍ତମାନ ଲୁପ୍ତ ହୋଇକି ରହିଛି। ଯେମିତି ଆମେ ଯଦି ଜେଲ୍କୁ ଯିବା, ଆମେ ଯେଉଁ ଡ୍ରେସ୍ ପିନ୍ଧିଥିବା ସେ ଡ୍ରେସ୍ କାଟିକି ଗୋଟେ ନମ୍ବର ଡ୍ରେସ୍ ଦେଇଦେବେ, ସେଭଳି ଭାବରେ ଆମର ଯେଉଁ ପ୍ରକୃତ ଶରୀର ରହିଛି ସଚିଦାନନ୍ଦ ଶରୀର, ସେ ଶରୀରରେ ଏସବୁ ଅସୁବିଧା ନାହିଁ, ଶୀତ ଉଷ୍ଣ ସ୍ପର୍ଶକୁ ଆସିବ ନାହିଁ, ସେଥିରେ କେବଳ ଆନନ୍ଦ ହିଁ ଆମେ ରହିବ। କିନ୍ତୁ ଯେହେତୁ ଆମେ ଭଗବାନ ବୁଲି ଯାଇଛେ, ଏ ବହୁତ ପତନ ହେଇଛି, ସେଥିପାଇଁ ଆମକୁ ଶରୀରଟି ମିଳିଛି, ମାତ୍ରା ପ୍ରସାଦ କହୁଛି, ମାତ୍ରା କହିଲେ ತಾಂತ್ರಿಕ ತನ್ಮಾತ್ರಗಳಿಗೆ ಗೊತ್ತಿದೆ ಅಂದರೆ ತನ್ಮಾತ್ರ ಶಬ್ದ ಸ್ಪರ್ಶ ರೂಪ ರಸ ಬಂಧ ಇದು ತಾಂತ್ರಿಕ ತನ್ಮಾತ್ರ. ಏನೇ ಒಂದು ಸೂಕ್ಷ್ಮ ವಸ್ತು ಈ ತಾಂತ್ರಿಕ ಆನಂದ ಹೋಗಿದೆ ಅಂದರೆ ಈ ತಾಂತ್ರಿಕ ಆನಂದ ರೂಪವನ್ನು ಪ್ರಾಪ್ತ ಹೋಗುತ್ತಿ. ಈ ತಾಂತ್ರಿಕ ಆನಂದ ಶಬ್ದ ಸ್ಪರ್ಶ ರೂಪ ರಸ ಬಂಧ ତେଣୁ ଏ ଗୋଟିଏ ଗୋଟିଏ ଜୀବ ଅଛନ୍ତି ଯେଉଁମାନଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ବହୁତ ପ୍ରବଳ ହେଇକି ସେ ମୃତ୍ୟୁବରଣ କରୁଛନ୍ତି. ପୁରାଙ୍ଗ ମହାତଙ୍ଗ ପତଙ୍ଗ ଭୃଙ୍ଗ ମିନା ମତାବ ପଞ୍ଚବୀର ପଞ୍ଚ ଏକ ପ୍ରମାଣ ସେ ପତଙ୍ଗ ପଞ୍ଚବୀର ପଞ୍ଚ ବଜାୟ ଏ ଯେଉଁ ପୁରାଙ୍ଗ ପୁରାଙ୍ଗ ହେଉଛି କିଏ ପୁରାଙ୍ଗ ହେଉଛି ହରିଣ ହରିଣ ହରିଣର ତାର ବଜାୟ ତାର ଯେଉଁ ଶବ୍ଦ ଯେଉଁ ଇନ୍ଦ୍ରିୟ ଅଛି ସେଟା ବହୁତ ପ୍ରବଳ ଶବ୍ଦ ଶବ୍ଦ ଇନ୍ଦ୍ରିୟଟା ତା କର୍ଣ୍ଣ କର୍ଣ୍ଣଟା ଇନ୍ଦ୍ରିୟଟା ତାର ବହୁତ ପ୍ରବଳ. ତେଣୁ ଯେଉଁ ବ୍ୟାଧବନ କରେ ବହୁତ ସୁନ୍ଦର ସଙ୍ଗୀତ ଗାନ କରେ ସୁନ୍ଦର ସଙ୍ଗୀତ ଶୁଣିକିରି ସେ ହରିଣ ବାହାରକୁ ଚାଲି ଆସେ ଶିକାର କରେ ମୃତ୍ୟୁବରଣ କରେ ଗୋଟିଏ ଇନ୍ଦ୍ରିୟ ପ୍ରବଳ ହେଇକି ସେ ତାକୁ ମୃତ୍ୟୁବରଣ କରୁଛି. ସେଭଳି ଭାବରେ ଉଦାହରଣ ସ୍ପର୍ଶ ଇନ୍ଦ୍ରିୟ ସ୍ପର୍ଶ ଇନ୍ଦ୍ରିୟ ହାତୀର ଉଦାହରଣ ପୁରା ମାତାଙ୍ଗ ମାତାଙ୍ଗ ହାତୀ ହାତୀର ସ୍ପର୍ଶ ଇନ୍ଦ୍ରିୟ ଜନ ଇନ୍ଦ୍ରିୟଟା ବହୁତ ପ୍ରବଳ ରହିଛି. ତେଣୁ ଗୋଟିଏ ମାଳି ହାତୀ ପାଇଁ ପୁରୁଷାର୍ଥୀମାନେ ଯୁଦ୍ଧ କରିକି ମୃତ୍ୟୁବରଣ କରନ୍ତି. ଏଇଟା ମାତାଙ୍କର କଥା କୁହାଯାଏ ପୁରାଙ୍ଗ ମାତାଙ୍କ ପତଙ୍ଗ ପତଙ୍ଗ ହେଉଛି ପୋକ ଯେଉଁ ରହିଛନ୍ତି ପୋକ ଯେଉଁ ଆଲୋକ ଆସେ ଆଲୋକ ଯଦି ଗୋଟେ ଦୀପଟେ ରହିଥିବ ପତଙ୍ଗ ମାନେ ସେ କରିକି ପ୍ରାଣ ପ୍ରାଣ ନାଶ କରିଦିଅନ୍ତି ପ୍ରାଣ ହରିଦିଅନ୍ତି. ମାତାଙ୍କର ହେଉଛି ସ୍ପର୍ଶ ସ୍ପର୍ଶ ଇନ୍ଦ୍ରିୟ ତେଣୁ ପୁରାଙ୍ଗ ମାତାଙ୍କ ପତଙ୍ଗ ପତଙ୍ଗ ହେଉଛି ଚକ୍ଷୁ ଦର୍ଶନ ଇନ୍ଦ୍ରିୟ ଚକ୍ଷୁଟା ସେ ଯେଉଁ ଆଲୋକ ପ୍ରତି ଆକର୍ଷିତ ହେଇକିରି ସେ ପ୍ରାଣ ତ୍ୟାଗ କରିଦେଉଛି. ପୁରାଙ୍ଗ ମାତାଙ୍କ ପତଙ୍ଗ ଭୃଙ୍ଗ ଭୃଙ୍ଗ ହେଉଛି ଭ୍ରମର ଭ୍ରମରର ହେଉଛି ଘ୍ରାଣେନ୍ଦ୍ରିୟ ବହୁତ ପ୍ରବଳ ରହିଛି. ତେଣୁ ସେ ପଦ୍ମରେ ଯେଉଁ ଘ୍ରାଣ ଆଘ୍ରାଣ କରେ ପଦ୍ମର ପୁଷ୍ପକୁ ପଦ୍ମର ଯେଉଁ ଶୁଭାଶୁଭ ଆଘ୍ରାଣ କରେ ରାତି ଯଦି ରହିଯାଏ ପଦ୍ମଟି ବନ୍ଦ ହେଇଯାଏ ତା ଭିତରେ ମହୁମାଛି ମୃତ୍ୟୁବରଣ କରେ. ଏଭଳି ଭାବରେ କ'ଣ ପୁରାଙ୍ଗ ମାତାଙ୍କ ପ୍ରଥମ ଭୃଙ୍ଗ ମୀନ ମୀନ ଯେଉଁ ରହିଛି ମାଛ ତା ଶକ୍ତି ରହିଛି ବହୁତ କିଲୋମିଟର ଦୂରରୁ କ'ଣ କିଛି ଅସୁବିଧା ହେଉଛି ଜାଣିବ ଭଗବାନ ଏଭଳି ତାକୁ ଶକ୍ତି ଦେଇଛନ୍ତି. କିନ୍ତୁ ତାର ଯୁବା ଇନ୍ଦ୍ରିୟଟା ବହୁତ ପ୍ରବଳ ରହିଛି ପେଟ ପୁଡ଼ିଥିଲେ ମଧ୍ୟ ଯଦି ଗୋଟେ ଖାଦ୍ୟ ମିଳିଲା ତାହେଲେ ସାଙ୍ଗେ ସାଙ୍ଗେ ଖାଇବ ତେଣୁ ଏଇଭଳି ଭାବରେ ସେ ମୃତ୍ୟୁବରଣ କରେ ଯେଉଁ ବଂଶୀ କଣ୍ଟାରେ ପକାଉଛେ ଖାଇଦେଉଛି ମୃତ୍ୟୁବରଣ କରୁଛି. ତେଣୁ ଇଏ ଗୋଟିଏ ଗୋଟିଏ ଜୀବର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି. ଆଉ ମନୁଷ୍ୟ କଥା କ'ଣ କରିବା ମନୁଷ୍ୟର ପାଞ୍ଚଟା ଇନ୍ଦ୍ରିୟ ପ୍ରବଳ ରହିଛି ତା କଥା କ'ଣ ନ ହେବ ଭାଗବତ ଲେଖା ସମୟରେ ମତ୍ସ୍ୟ ଯିବା ତେଣୁ ଗୋଟିଏ ଗୋଟିଏ ଜୀବ ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ହେଇଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି. ଆଉ ମନୁଷ୍ୟ କଥା କ'ଣ କହିବା ମନୁଷ୍ୟ ପାଞ୍ଚଟା ଇନ୍ଦ୍ରିୟ ପ୍ରବଳ ରହିଛି ତାର ଅବସ୍ଥା କ'ଣ ନ ହେବ ତେଣୁ ଆମର ରହିଛନ୍ତି ଭଗବତ ଏଇ ଅତ୍ରିଙ୍କର ଆଉ ଜଣେ ପୁତ୍ର ଏଇ ସୋମ ହେଉଛନ୍ତି ଗୋଟିଏ ବ୍ରହ୍ମାଂଶରେ ଆସୁଛନ୍ତି ଅତ୍ରିଙ୍କର ଆଉ ଜଣେ ପୁତ୍ର ହେଉଛନ୍ତି କିଏ ଦତ୍ତାତ୍ରେୟ ସେ ବିଷ୍ଣୁଙ୍କର ଅଂଶରେ ଆସୁଛନ୍ତି. ସେ ଦତ୍ତାତ୍ରେୟ ତାଙ୍କର ଚବିଶ ଗୁରୁ ସେ ଏକାଶ ବର୍ଣ୍ଣନା କରାଯିବ ସେ କଥାଟି କହିଛନ୍ତି. ତେଣୁ ତାପରେ ସେଇ ଅତ୍ରିଙ୍କର ଅନୁସୟା ଏଇ ପିତାମାତାଙ୍କର ଆଉ ଜଣେ ପୁତ୍ର ହେଉଛନ୍ତି ଦୁର୍ବାସା ତେଣୁ ଏଇ ଯେଉଁ ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ ଏମାନଙ୍କୁ ଅଂଶରେ ତିନିଜଣ ପୁତ୍ର ଆସୁଛନ୍ତି। ଆଉ ସ୍ତ୍ରୀ ଯେତେବେଳେ ଭଗବାନଙ୍କର ଆରାଧନା କରୁଥିଲେ ସନ୍ତାନ ଉତ୍ପନ୍ନ କରିବା ପାଇଁ, ପ୍ରଜା ଉତ୍ପନ୍ନ କରିବା ପାଇଁ ଭଗବାନଙ୍କୁ ଏଇଭଳିଆ ପ୍ରାର୍ଥନା କରୁଥିଲେ। ସେଇ ଭଗବାନ ପ୍ରାର୍ଥନା କରୁଛି ଯିଏ ସୃଷ୍ଟି କରନ୍ତି, ସେଇ ଭଗବାନ ପ୍ରାର୍ଥନା କରୁଛି ଯିଏ ସଂହାର କରନ୍ତି, ସେଇ ଭଗବାନ ପ୍ରାର୍ଥନା କରୁଛି ଯିଏ ପାଳନ କରନ୍ତି। ଏଇଭଳିଆ କହିବାରୁ ଭଗବାନ ତିନି ରୂପରେ ଆସି ପହଞ୍ଚି ଯାଇଥିଲେ, ବ୍ରହ୍ମା ବିଷ୍ଣୁ ଶିବ। ଏକତ୍ରିଶ ସମୟରେ ବର୍ଣ୍ଣନା କରାଯିବ, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ କହିଲେ ଆପଣମାନଙ୍କ ଭଳି ମୋର ପୁତ୍ର ପ୍ରଦାନ କରନ୍ତୁ। ତେଣୁ ବ୍ରହ୍ମାଙ୍କ ନାଶରେ ଆସିଲେ ସୋମ ବା ଚନ୍ଦ୍ର, ଏବଂ ବିଷ୍ଣୁଙ୍କ ନାଶରେ ଆସିଲେ ଦତ୍ତାତ୍ରେୟ, ଏବଂ ଶିବଜୀଙ୍କ ନାଶରେ ଆସିଲେ ଦୁର୍ଗାଧା। ତେଣୁ ଇଏ ଯେଉଁ ମାତ୍ରା ପ୍ରସାଦ ଯେଉଁ ରହିଛି, ଏଇ ପଞ୍ଚତନ୍ମାତ୍ର ପାଇଁ ସମସ୍ତ ସମସ୍ତେ ପାଗଳ ଅବସ୍ଥା ରହିଛନ୍ତି। ଯୁବା ରହିଛି ଭାରତ ବେଗମ ମମତା ଭଗତ ବେଗମ ତେଣୁ ଆମର କର୍ତ୍ତବ୍ୟ ହେଉଛି ଯେ ଏ ଶରୀର ଆମକୁ ଏଭଳି ସୃଷ୍ଟି ଦିଆଯାଇଛି ଯେ ଶୀତ ଉଷ୍ଣ ଆମେ ଅନୁଭବ କରିବା, ଅନୁଭବ ମାନେ କଷ୍ଟ ପାଇବା। ବର୍ତ୍ତମାନ ଖରାଦିନ ଆସିବ, ଯେଉଁ ବର୍ତ୍ତମାନ ଶୀତ ଦିନ ଥିଲା, ସକାଳେ ଗାଧୋଇଲା ବେଳକୁ ଗରମ ପାଣି ଦରକାର ହେଉଛି, ତମେ କେମିତି ଗାଧୋଉଛ? ତେଣୁ ସେଇ ଗରମ ପାଣି ଖରାଦିନ ହେଇଗଲେ ଭଲ ଲାଗିବ ନାହିଁ, ଶୀତ ଦରକାର। ଏ ଶରୀର ଏଭଳି ତିଆରି ହେଇଛି ଭଗବାନ ମାତ୍ରା ପ୍ରସାଦ କୁହନ୍ତି ଶୀତୋଷ୍ଣ ସୁଖ ଦୁଃଖ ହେଲା। ସେଇ ଜିନିଷଟା ଶୀତ ଶୀତଟା ବର୍ତ୍ତମାନ ଶୀତ ଦିନ ଥିଲା ସରିଗଲା, ବର୍ତ୍ତମାନ ଶୀତ ଦିନେ ଥଣ୍ଡା ପାଣିଟା ଭଲ ଲାଗିବ ନାହିଁ, କିନ୍ତୁ ଗରମ ପାଣିଟା ଭଲ ଲାଗିବ। ସେଇଭଳି ଭାବରେ ସେଇ ଗରମ ପାଣିଟା ଉଷ୍ମ ଦିନ ହେଇଗଲେ ଗ୍ରୀଷ୍ମ ଦିନ ହେଇଗଲେ ଆଉ ଭଲ ଲାଗିବ ନାହିଁ, କଷ୍ଟ ଲାଗିବ। ତେଣୁ ସୁଖ ଦୁଃଖ ଏଇଭଳି ଭାବରେ ଶରୀରଟା ଦିଆଯାଇଛି। ଆମ ଶରୀରଟା ଦେହ ସଚିଦାନନ୍ଦ ଶରୀରଟା, ଆମ ପ୍ରକୃତ ଶରୀର ହେଉଛି ସଚିଦାନନ୍ଦ ଶରୀର, ସେଥିରେ ଦୁଃଖ ନାହିଁ, କେବଳ ଆନନ୍ଦ ହିଁ ଅଛି। କିନ୍ତୁ ଯେହେତୁ ଆମେ ଭଗବାନ ଭୁଲିଯାଇଛେ, ସେଥିପାଇଁ ଆମେ ଏ ଶରୀରଟି ପ୍ରାପ୍ତ ହେଇଛୁ, ଯେଉଁଥିରେ ସୁଖ ଦୁଃଖ ପ୍ରାପ୍ତ ହେବା। ତେଣୁ ଆମର କର୍ତ୍ତବ୍ୟ ହେଉଛି ଆଗମ ପାଳନ ଅନିତ୍ୟା, ଏସବୁ ଅନିତ୍ୟ ଆସିବ ଯିବ, ସୁଖ ଆସିବ ସୁଖରେ ଦୁଃଖ ଆସିବ, ଦୁଃଖ ପରେ ସୁଖ ଆସିବ, ବୋଧ ଦେବା କହୁଛି ସେଇଟା। ଦେଖ ସୁଖ ନାହିଁ, କେବଳ ଦୁଃଖ ହିଁ ଅଛି, ଯେଉଁ ସୁଖଟା ଦୁଃଖର କିଛି କାଳ ପାଇଁ ବିରତିଟାକୁ ସୁଖ ବୋଲି କୁହାଯାଉଛି। ଯେମିତି ଉଦାହରଣ ଦିଆଯାଏ, ଆଗକାଳେ ରାଜା ଯେଉଁ ଦଣ୍ଡ ପ୍ରଦାନ କରୁଥିଲେ, ନଦୀ ଭିତରେ ଗୋଡ଼େଇକି ଦଣ୍ଡ ପ୍ରଦାନ କରୁଥିଲେ, ନଦୀ ଭିତରେ ଗୋଡ଼େଇକି ରଖିଲେ ସେ ଯେତେବେଳେ ଅହିଂସା ହେଇଯିବ ଟିକେ ଉପରୁ ଟେକିଦେବେ, ନହେଲେ ମୃତ୍ୟୁବରଣ କରିବ। ତେଣୁ ମୃତ୍ୟୁ ଯେତେବେଳେ ଉପରୁ ଟେକିଦେବେ ସେତେବେଳେ ସେ ଟିକେ ନିଶ୍ୱାସ ହେବ, ଟିକେ ଆନନ୍ଦ ଲାଗିବ, ସେତିକି ସେ ଭୌତି ଦୁଃଖ ହେଉଛି ସେଇଟା। ତେଣୁ ଏଇ ଭୌତି ଦୁଃଖ ଆଳୟ ବୋଲି କୁହାଯାଇଛି, ଦୁଃଖାଳୟ ସୁଖାଳୟ ନାହିଁ କି ସୁଖ ନାହିଁ, କିନ୍ତୁ ଦୁଃଖର ବିରୋଧକୁ ସୁଖ ବୋଲି ଲୋକମାନେ ଭାବୁଛନ୍ତି। ଯାହା ହଉ, ଏ ଭୌତିକ ଜଗତରେ ଆମେ ଭାବୁଛେ ସୁଖ ପାଇବା ପାଇଁ, କିନ୍ତୁ ଦୁଃଖ ହିଁ ଦୁଃଖଟାକୁ ସୁଖ ମନୁଛେ, ଇଏ ହେଉଛି ମାୟା ଜଗତ। ତେଣୁ ଇଏ ଯେଉଁ ସୁଖ ଦୁଃଖ ଯେଉଁମାନେ ବି ଚିନ୍ତା କରୁଛନ୍ତି ଦୁଃଖ, ଏଇଟା ସୁଖ ବୋଲି ଭାବୁଛନ୍ତି, ସେ ଆସିବ ଏବଂ ଯିବ। ଆଗୁଆ ପାଇଁକି ଅନିତ୍ୟ, ଏଇଟା ନିତ୍ୟ ନୁହଁ। ତେଣୁ ଚିକିତ୍ସକ ଭାରତ ଏଇଟାକୁ ସହିବା ପାଇଁ ଚେଷ୍ଟା କର, ଏ ସହିବାଟା ହେଉଛି ସାଧୁଙ୍କର ଗୁଣ, ସାଧୁଙ୍କର ଗୁଣ ହେଉଛି ସେଇଟା ସହିବା, ସହିବେ ସେମାନେ ସବୁକିଛି, ଖାଲି ସହିବେ ତା ନୁହଁ, ସହିକରି ମଧ୍ୟ ତାଙ୍କ ପ୍ରତି ଅପରାଧ କରୁଛନ୍ତି, ତାଙ୍କୁ କେମିତି ତାଙ୍କ ପ୍ରତି କୃପା କରିବେ। ଚିକିତ୍ସକ କାରୁଣିକ ଶ୍ରୋଧନ ସର୍ବଦେଇ ନାମ, ଏ ଭଗବାନଙ୍କ ଉପରେ କହିବେ ତାଙ୍କ ମାଆଙ୍କୁ ସାଧୁର ଲକ୍ଷଣ, ଗୌଣ ଲକ୍ଷଣ କଥା କହିବେ, ମୁଖ୍ୟ ଲକ୍ଷଣ ବି ରହିଛି। ତେଣୁ ଇଏ ହେଉଛି ଆମର ପ୍ରତ୍ୟେକ, ଇଏ ହେଉଛି ଅଭ୍ୟାସ କରିବାକୁ ପଡ଼ିବ, ଏଇଟା ପ୍ରାକ୍ଟିସ୍ କରିବାକୁ ପଡ଼ିବ, କେମିତି ଆମେ ସହିବା, ସହିବାଟା ହେଉଛି ବଡ଼ କଥା। ସହିବା ସାଧୁ ହେଉଛି ସିଏ ଯେ ସହେ, ସହିପାରିଲେ ସେ ସାଧୁ। ତେଣୁ ଭୌତିକ ଜଗତରେ ସାଧୁ समझते हैं वो कष्ट जयंती साधु पंडित बहुत अपराध परंपरा कराए किंतु से सब सही जानती साधु सही और साधु है सही न करते साधु मानती तेना एक प्रसंग कहुए जो रही नामाचार्य भगवान को नाम रखते इंद्र के नाम रखते जिनको हरिदास ठाकुर ब्रह्मा को विस्तार करते विस्तार कर गोटे वर्ष का लीला चलता ब्रह्मा जानते क्षमा प्रार्थना करते कहते प्रभु मत आप जन्म करभाग बवेश्वरवाद्रष्टा जेना कभी भगवत जना आप जन्म आप सेवक निजन आपजन भगवान नाम रखते मुसलमान विचार प्रति काजी कहे मुसलमान पर जन्म तुम हिंदू दल कहीं नाम हरि कृष्ण नाम कहीं हिंदू देवता से तेणु ये कहले काजी कहले हरिदास ठाकुर कहे काजी महाराज आमर आम मुसलमान पर जन्म होती आम भगवान हिंदू भगवान नाम कहते आपण कहीं जो मैंने हिंदू अच्छा कहीं मुसलमान अल्लाह नाम कहते तर्क है कि शुभ ना तुम बहन न कर महामंत्र बहन न कर तुम बैश बैश बजार चारू प्रहार कर प्रहार कर तेणु हरिदास ठाकुर कहले खंड खंड हो मोर अंग प्राण चलिए भगवान नाम छाड़ी ना तेनाली बजारे बेत्राघात कराला बैश बजार कि हरिदास ठाकुर को बेत्राघात सीए अमंगल चाहिए ना भगवान प्रार्थना कर प्रभु एम जानपना अपराध करमा कर प्रार्थना करते हैं साधु विश्व महाराज विश्व महाराज को कहुए अजात शत्रु कहुए अजात शत्रु जो पौर मैंने शत्रु पिला मारे चेषा करते बहुत प्रकार चेषा कर युधिष महाराज शत्रु बड़ी ग्रहण करते हैं अजात शत्रु तेणु साधु गोटे नाम अजात शत्रव अजात शत्रव तेनालीराम साधु बहुत रक्षण अच्छे तेणु ये साधु कहले सब सहे सहवा जी सही पारे ना तो साधु ले पारे ना तेणु सका जो रही सका उठवाटा इच्छा हम उठापाई कि आम कष्ट को आम सहवा सका उठा कष्ट रही उठू ना कष्ट हो साधु 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 कष्ट सहयोग पड़ोटे कष्ट रही विश्वास कि सही पार साधु महिला कौन उपवास रही उपवास उपवास रहा सीटा गोटे कष्ट चिंता करवा ये हूँ सहवा सहवाटा हूँ मुख्य claro, está de verdad. Está duro los cuerpos de ahí, claro, ¿sí? Yo me digo, el madre, cuando va, dice, Diana, Rodán, Taribe, Dios, Sánchez, Lodó, Atman, Sánchez, Diana, Rodán, Taribe, yo no amé, Atman, hombre, Bruto de Bar, salió el Bruto de Bar ahí, a mí no se dan un rato de grande, me salió el hombre, Bruto de Bar, Taribe, Atman, hombre, Bruto de Bar, Taribe, yo dije, Dharma, जय संगम गीता की जय रूपा की जय गुरुजी की संबित गौरव पुंज की दाई गौतमानंदी।